ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ତି ତାପସ ରଞ୍ଜନ ସାହୁ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଜନ୍ମନ ଯୋଜନା ଜରିଏ ଓଡ଼ିଶାର 26 ରାସ୍ତାର 2 ସେତୁ ପ୍ରକଳ୍ପକୁ ମଞ୍ଜୁର କରିଛି। ଏ ଯୋଜନାଥି ରାଜ୍ୟ 63.271 କିଲୋମିଟର ରାସ୍ତା ତିଆରି ହେବା। ଏଥିଲାଗି ମନ୍ତ୍ରଣାଳୟ ଓଡ଼ିଶାକେ 69,65,00,000 ଟଙ୍କା ଅନୁଦାନ ଦେବା। ଏବତକ ପିଏମ୍ ଜନ୍ମନ ଯୋଜନାଥି ଓଡ଼ିଶାକେ 211.14 କିଲୋମିଟର ଲମ୍ବା 66 ରାସ୍ତା ତିଆରି ପ୍ରକଳ୍ପ ଆର୍ 4 ସେତୁ ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି ବାବଦେ ମନ୍ତ୍ରଣାଳୟ 219.40 କୋଟି ଟଙ୍କା ଅନୁଦାନ ଯୋଗାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆବାକେଲ 3 ଦିଲ୍ଲୀ ଗସ୍ତଥି ଯିବେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ନିବେଶକ ସମ୍ମିଳନୀଥି ଯୋଗଦେବାର ସହିତ ଭିନ୍ ଭିନ୍ କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟ୍ବେ। ସମ୍ମିଳନୀଥି ପୁଞ୍ଜିପତିମାନଙ୍କର ସହିତ ରାଜ୍ୟ ପୁଞ୍ଜି ନିବେଶ ବାବଦେ ଆଲୋଚନା ଭିଲ୍ କରିବେ। ରାଜ୍ୟର ସ୍ୱାର୍ଥକେ ନେଇକରି କେନ୍ଦ୍ରମନ୍ତ୍ରୀମାନଙ୍କ ସାଙ୍ଗେ ଆଲୋଚନା କରବା ଋତୁରୁ 9 ଓଡ଼ିଶା ଫେରିବାର କାର୍ଯ୍ୟସୂଚୀ ରହିଛି। ଗୁରୁତ୍ୱପୂର୍ଣ୍ଣ କାମ ଥିବାରୁ ଆଇବାକାଲ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକକୁ ଜନେଇ ଦିଆଯିବା ବୋଲିକରି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟ ଆଇବା 11 ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆର୍ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବାର୍କେ ଯାଉଛି। ଦୁହି ଯୋଜନା ଲାଗି ଗୋଟେ କାର୍ଡ଼ ମିଲ୍ବା। ନୂଆ କାର୍ଡ଼ ପାଇବାର ତକ୍ ହିତାଧିକାରୀମାନେ ଆଧାର କାର୍ଡ଼ ଆର୍ ଇହାଦେ ପାଖେ ଥିବା ସ୍ୱାସ୍ଥ୍ୟ କାର୍ଡ଼ ନମ୍ବର ଦେଇକରି ଚିକିତ୍ସା ସେବା ପାଇପାରିବେ। ଇ KYC ସହିତ କାର୍ଡ଼ ବନାବାର ତକ୍ ସବୁ ପ୍ରକ୍ରିୟା ମହାଲିଆ ହୋଇପାରବା ବୋଲିକରି ଗଲାକାଲି ସାମ୍ବାଦିକ ସମ୍ମିଳନୀଥି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍, ଯୋଜନା ବାବଦେ ଲୋକକୁ ସଚେତନ କରବାର୍ ଲାଗି ରାଜ୍ୟ ସ୍ୱାସ୍ଥ୍ୟ ଚେତନା ରଥ ବୁଲ୍ବା କାର୍ଯ୍ୟକ୍ରମ ଶୁଭାରମ୍ଭ ଦିନ ରାଜ୍ୟର ସବୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କେ ଖାସ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା। ଓଡ଼ିଆ ପକ୍ଷ 2025 ପାଳନର 6 ଦିନେ ଆଜି ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଉଛି। ସାରା ରାଜ୍ୟ ଭିନ୍ ଭିନ୍ ମନ୍ଦିର ଆର୍ ଐତିହ୍ୟସ୍ଥଳୀମାନଙ୍କର ସଫା ସୁତୁରା କରାଯାଇକରି ତାର ସ୍ୱଚ୍ଛତାକେ ନେଇକରି ଲୋକକୁ ସଚେତନ କରାଯିବା। ସେଆଡ଼େ ଓଡ଼ିଆ ପକ୍ଷ ପାଳନ କାର୍ଯ୍ୟକ୍ରମଥି ସାମିଲ ହୋଇକରି ନିଜର ସେଲ୍ଫି odiapakhya.com ୱେବ୍ସାଇଟ୍ଥି ଅପଲୋଡ଼ କରବାର ସହିତ ସେନଥିବାର କ୍ୱିଜ୍ ପ୍ରତିଯୋଗିତାଥି ଭାଗ ନେବାର୍କେ ସରକାରଙ୍କ ତରଫରୁ ଆହ୍ୱାନ କରାଯାଇଛି। ଓଡ଼ିଆ ପକ୍ଷ 5 ଦିନେ ଗଲାକାଲ ସାରା ରାଜ୍ୟ ଐତିହ୍ୟ ଗଣଦୌଡ଼ ହୋଇଥିଲା। ଆଜି ପବିତ୍ର ରାମନବମୀ। ପୁରାଣ ଅନୁସାରେ ଭଗବାନ ବିଷ୍ଣୁଙ୍କର 7 ଅବତାର ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଚୈତ ନବରାତ୍ରର ଶେଷ ଦିନେ ନବମୀ ତିଥିଥି ପୃଥିନ ଜନ୍ମ ନେଇଥିଲେ। ସତ୍ୟ ନ୍ୟାୟ ଦୟା କ୍ଷମା ସଂଯମ ଆର୍ ତ୍ୟାଗର ଅବତାର ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ଜନ୍ମଦିନକେ ହଜାର ହଜାର ବଛର ହେଲା ରାମନବମୀ ଭାବେ ପାଳନ କରାଯାଉଛି। ପୁରୀ ଶ୍ରୀମନ୍ଦିର ସହିତ ଦେଶ ଆର୍ ରାଜ୍ୟର ରାମ ମନ୍ଦିରମାନଙ୍କେ ପ୍ରଭୁ ଶ୍ରୀରାମଙ୍କର ପୂଜା ଅର୍ଚ୍ଚନା କରାଯିବା। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାମ ଅବତାର ଲୀଳାର ଅଂଶ ବିଶେଷ ସାହି ଜାତୁଆ ଏଠାନୁ ମୂଲ ହେବା। ସେନ୍ତା ଶ୍ରୀଜୀଉମାନଙ୍କ ରଥଯାତ୍ରା ଲାଗି ରଥକାଠ ଚିରବାରଟା ଏଠାନୁ ମୂଲ ହେବା। ଏଥିଲାଗି ଶ୍ରୀମନ୍ଦିରନୁ ଲାଗିମାଳ ମହାପ୍ରସାଦ ନେଇକରି ଗୋଟେ ଦଲ କଟକ ଖୋପ୍ରିଆଠାନେ କରତ କଲ୍କେ ଯିବେ। ସେନ ମାଳ ମହାପ୍ରସାଦ ଲାଗି ଉତରୁ ରଥକାଠ ଚିରବାରଟା ମୂଲ ହେବା। ରାମନବମୀ ଅବସରରେ ସମ୍ବଲପୁର ସହରରେ ଭିଲ୍ ଗହଲ ଚହଲ ବଢ଼ିଯାଇଛି। ହନୁମାନ ଜୟନ୍ତୀ ସମନ୍ୱୟ ସମିତି ଆର୍ ଶ୍ରୀରାମ ଜନ୍ମୋତ୍ସବ ସମିତି ତରଫରୁ ଆଜି ଗୋଟେ ଶୋଭାଯାତ୍ରା ବାହାରବା। ଏ ବଛର ପହିଲା କରି ହନୁମାନ ଜୟନ୍ତୀ ବାଇକ୍ ରାଲି ଆର୍ ରାମନବମୀ ଶୋଭାଯାତ୍ରା ଗୋଟେ ଦିନେ କରବାର୍ ଲାଗି ନିଷ୍ପତ୍ତି ନିଆଯାଇଛି। ଏଥିଲାଗି ପୁଲିସ୍ ଆର୍ ପ୍ରଶାସନ ତରଫରୁ କଡ଼ା ବ୍ୟବସ୍ଥା କରାଯାଇଛି। ସାରା ସହର ପୁଲିସ୍ ଛାଉଣୀ ପାଲଟିଥିବାର ବେଲ୍କେ ସମ୍ବେଦନଶୀଲ ଜାଗାମାନଙ୍କେ ଡ୍ରୋନ୍ ଆର୍ CCTV କ୍ୟାମେରା ଜରିଆରେ ନଜର ରଖାଯାଇଛି। ସହରର 10 ଜାଗାନୁ ୱାଚ୍ ଟାୱାର ବ୍ୟବସ୍ଥା କରାଯାଇଛି। ସେଆଡ଼େ ହନୁମାନ ଜୟନ୍ତୀ ପାଳନ ଆଗୁନୁ ଗଲାକାଲି ଝଣ୍ଡା ଶୋଭାଯାତ୍ରା ହୋଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଏବା କାଲି 73 ସର୍ବଭାରତୀୟ ପୁଲିସ୍ ହକି ଚମ୍ପିଅନ୍ସିପ୍ ଉଦ୍ଘାଟନ ହେବା। ଇତାର ଆଗନୁ ଆଜି ଭୁବନେଶ୍ୱରଠାରେ ଗୋଟେ ଖାସ୍ କାର୍ଯ୍ୟକ୍ରମଥି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଚମ୍ପିଅନ୍ସିପ୍ର ମାସ୍କତ ଉଦ୍ଘାଟନ କରିବେ। ଏ ଅବସରରେ ଭିନ୍ ଭିନ୍ ହକି ଦଳର ଖେଳାଳି ଆର୍ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଭିଲ୍ ଯୋଗ ଦେବେ। ନୂଆପଡ଼ା ଜିଲ୍ଲାସ୍ତରୀୟ ମାରାଗୁଡ଼ା ଲୋକ ମହୋତ୍ସବ 2025 ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସନ୍ଧ୍ୟାତି ଜିଲ୍ଲା ମୁଖ୍ୟ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ରାଘର ସାଂସଦ ବସନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ। ଏ ଅବସରରେ ଭିନ୍ ଭିନ୍ ସାଂସ୍କୃତିକ କାର୍ଯ୍ୟକ୍ରମମାନ ହୋଇଥିଲା। ରାଜ୍ୟର 5 ଜିଲ୍ଲାନୁ ଆଜି ଘଡ଼ଘଡ଼ି ସାଙ୍ଗେ ଧୁକାଗଡ୍ଡି ଆର୍ ସାମାନ୍ୟ ବର୍ଷା ହୋଇପାରେ। ସେନ୍ତା ଆଇବା 24 ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନୁ ତାତି 2-4 ତକ ବଢ଼୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ଏଥିନିର ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।